ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଅସ୍ତ୍ରବିରତି ବୁଝାମଣା ଏବଂ ଏହାର ପରବର୍ତ୍ତୀ ପଦକ୍ଷେପ ନେଇ ଆଜି ଭାରତ ପାକିସ୍ତାନ ଡିଜିଏମ୍ଓଙ୍କ ମଧ୍ୟରେ ହେବ ଆଲୋଚନା. କୌଣସି ଅଜଣା ବିସ୍ଫୋରଣକ୍ଷମ ସାମଗ୍ରୀକୁ ସ୍ପର୍ଶ ନ କରିବାକୁ ଏନ୍ଡିଏମ୍ଏର ପରାମର୍ଶ. ଭଗବାନ ବୁଦ୍ଧଙ୍କ ଜନ୍ମ ଏବଂ ନିର୍ବାଣ ଦିବସ ଅବସରରେ ଆଜି ପାଳନ କରାଯାଉଛି ବୁଦ୍ଧ ପୂର୍ଣ୍ଣିମା. ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ କାରବାର ନେଇ ଜେନେଭାଠାରେ ଆଲୋଚନା ଅନୁଷ୍ଠିତ, ଆଜି ଘୋଷଣା ହେବ ବିସ୍ତୃତ ବିବରଣୀ. ଏବଂ ମହିଳା ତ୍ରିରାଷ୍ଟ୍ରୀୟ ଆନ୍ତର୍ଜାତିକ ଏକଦିବସୀୟ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲା ଭାରତ. ଭାରତୀୟ ସେନାର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, ଅପରେସନ୍ ସିନ୍ଦୁର ଅଧୀନରେ ଭାରତ, ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ଅଞ୍ଚଳର 9 ସନ୍ତାସବାଦୀ କେନ୍ଦ୍ରସ୍ଥଳ ଉପରେ ଆକ୍ରମଣ କରିଛି। ଏଥିରେ 100 ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଘାଇ କହିଛନ୍ତି, ୟୁସୁଫ୍ ହାଜାର, ଅବଦୁଲ ମାଲିକ ରଫ୍ ଏବଂ ମୁଦାସିର ଅହମ୍ମଦ ଭଳି କୁଖ୍ୟାତ ଆତଙ୍କବାଦୀ ଏହି ଆକ୍ରମଣରେ ନିହତ ହୋଇଛନ୍ତି। ସେମାନେ IC-814 ବିମାନ ଅପହରଣ ଏବଂ ପୁଲୱାମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଉଭୟ ପକ୍ଷର ସାମରିକ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆଜି ଅସ୍ତ୍ରବିରତି ବୁଝାମଣା ଏବଂ ଏହାର ପରବର୍ତ୍ତୀ ପଦକ୍ଷେପ ନେଇ ମଧ୍ୟାହ୍ନ 12 ଆଲୋଚନା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଆତଙ୍କବାଦୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କର ଭିଭିଭୂମିକୁ ନଷ୍ଟ କରିବା ଲକ୍ଷ୍ୟ ନେଇ ଅପରେସନ୍ ସିନ୍ଦୁର କାର୍ଯ୍ୟକାରୀ କରାଯାଇଥିଲା। ଅତ୍ୟନ୍ତ ସତର୍କତାର ସହ ସୀମାପାର ଆତଙ୍କବାଦୀ ସ୍ଥଳୀଗୁଡ଼ିକୁ ଚିହ୍ନଟ କରାଯାଇ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେଥିମଧ୍ୟରେ ଆତଙ୍କବାଦୀ ଶିବିର ଏବଂ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା। ସେ କହିଛନ୍ତି, ଗତ ଶନିବାର ଅପରାହ୍ନରେ ପାକିସ୍ତାନ ଡିଜିଏମ୍ଓ ଫୋନ୍ ମାଧ୍ୟମରେ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ଗ୍ରହଣ କରି ଉଭୟ ପକ୍ଷରୁ ଆକାଶମାର୍ଗ ଆକ୍ରମଣକୁ ବନ୍ଦ କରାଯାଇଥିଲା। ତେବେ ଅସ୍ତ୍ରବିରତି ବୁଝାମଣାର କିଛି ସମୟ ପରେ ପାକିସ୍ତାନ ଏହାର ଉଲ୍ଲଂଘନ କରିଥିବାରୁ ଶ୍ରୀ ଘାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିପାଇଁ ଭାରତ ପକ୍ଷରୁ ତୁରନ୍ତ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଚେତାବନୀ ପ୍ରଦାନ କରାଯାଇଥିଲା। ପାକିସ୍ତାନ ପଟୁ ଆକ୍ରମଣ ଜାରି ରହିଲେ ଭାରତ ସେନା ଏହାର ଉଚିତ ଜବାବ ଦେବ ବୋଲି ପାକିସ୍ତାନ ପ୍ରତିପକ୍ଷଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସଶସ୍ତ ବାହିନୀକୁ ଆବଶ୍ୟକ ସ୍ଥଳେ ପ୍ରତିଜବାବ ଦେବାକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିଥିଲେ ବୋଲି ଶ୍ରୀ ଘାଇ କହିଥିଲେ। ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ଭାରତୀୟ ସେନାର ଶହୀଦ ହୋଇଥିବା 5 ଯବାନ ଏବଂ ପ୍ରାଣ ହରାଇଥିବା ସାଧାରଣ ଜନତାଙ୍କ ପ୍ରତି ଶ୍ରୀ ଘାଇ ସମ୍ମାନ ପ୍ରଦର୍ଶନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଆକାଶମାର୍ଗ ପରିଚାଳନା ମହାନିର୍ଦ୍ଦେଶକ ଏୟାର ମାର୍ଶାଲ ଏକେ ଭାରତୀ କହିଥିଲେ, ଭାରତୀୟ ବାୟୁସେନା ଏହି ଆକ୍ରମଣରେ ସଫଳତାର ସହ ତା'ର ଲକ୍ଷ୍ୟ ହାସଲ କରିଛି। ଏନେଇ ଏୟାର ମାର୍ଶାଲ ଭାରତୀ କ୍ଷତିଗ୍ରସ୍ତ ହୋଇଥିବା ଆତଙ୍କବାଦୀ ସ୍ଥଳୀଗୁଡ଼ିକର ଭିଡ଼ିଓ ତଥ୍ୟ ଉପସ୍ଥାପନ କରିଥିଲେ। ପାକିସ୍ତାନ ପଟୁ ଆକାଶମାର୍ଗରୁ ହୋଇଥିବା ଆକ୍ରମଣକୁ ଭାରତ ପକ୍ଷରୁ ସଫଳତାର ସହ ପ୍ରତିହତ କରାଯାଇଛି ବୋଲି ଏୟାର ମାର୍ଶାଲ ଭାରତୀ କହିଛନ୍ତି। ଭାରତୀୟ ସେନା ଆକ୍ରମଣରେ ଆତଙ୍କବାଦୀ ସ୍ଥଳୀଗୁଡ଼ିକ ସହ ପାକିସ୍ତାନର କେତେକ ସାମରିକ ଭିଭିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି। କୌଣସି ଅଜଣା ବିସ୍ଫୋରଣକ୍ଷମ ସାମଗ୍ରୀକୁ ସ୍ପର୍ଶ ନ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ଏ ସଂକ୍ରାନ୍ତରେ ଏକ ମାର୍ଗଦର୍ଶିକା ଏନ୍ଡିଏମ୍ଏ ଜାରି କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଡିଏମ୍ଏ କହିଛି, ଏଭଳି ସାମଗ୍ରୀ କ୍ଷତି ପହଞ୍ଚାଇବା ସହ ମୃତ୍ୟୁର କାରଣ ହୋଇପାରେ। ଯଦି ସେଭଳି କୌଣସି ସନ୍ଦେହଜନକ ସାମଗ୍ରୀ ଦୃଷ୍ଟିଗୋଚର ହୁଏ, ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ପ୍ରଦାନ କରିବାକୁ ଏନ୍ଡିଏମ୍ଏ ପରାମର୍ଶ ଦେଇଛି। ଭଗବାନ ବୁଦ୍ଧଙ୍କ ଜନ୍ମ ଏବଂ ନିର୍ବାଣ ଦିବସ ଅବସରରେ ସମଗ୍ର ଦେଶ ତଥା ବିଦେଶରେ ଆଜି ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଉଛି। ଆଜିର ଦିବସରେ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିବା ସହ ବୋଧଗୟା ମହୋବୋଧି ବୃକ୍ଷ ତଳେ ନିର୍ବାଣ ପ୍ରାପ୍ତ କରିଥିଲେ। ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀମାନେ ଏହି ଦିବସକୁ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରୁଛନ୍ତି। ଭାରତ ସମେତ ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ତିବ୍ଦତ, କୋରିଆ, ଲାଓସ, ଭିଏତନାମ, ମଙ୍ଗୋଲିଆ, କାମ୍ବୋଡିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ଶ୍ରୀଲଙ୍କାରେ ଏହି ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ଭଗବାନ ବୁଦ୍ଧଙ୍କର ଅଷ୍ଟମାର୍ଗ ଲୋକଙ୍କୁ ଦୟା ଏବଂ ଅହିଂସାର ବାଟ ଦେଖାଉଛି। ଭଗବାନ ବୁଦ୍ଧଙ୍କ ନୀତି, ଆଦର୍ଶ ଏବଂ ମାର୍ଗ ଅନୁସରଣ କରିବା ଦ୍ୱାରା ମାନବ ଜାତି ଶାନ୍ତି, ସମ୍ପ୍ରୀତି ଓ ସମୃଦ୍ଧି ଲାଭ କରିପାରିବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ଧନକଡ ତାଙ୍କ ବାର୍ତ୍ତାରେ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ ଭଗବାନ ବୁଦ୍ଧଙ୍କ ଶାନ୍ତି ଏବଂ ଦୟାର ବାର୍ତ୍ତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ମାର୍ଗ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍ ସହିତ ଭବିଷ୍ୟତ ବାଣିଜ୍ୟ କାରବାର ନେଇ ଘୋଷଣା କରିଛି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତ ରାତିରେ ଦୁଇପକ୍ଷ ମଧ୍ୟରେ ଏ ନେଇ ଆଲୋଚନା ଅନୁଷ୍ଠିତ ହୋଇଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସେନ୍ତ ଏବଂ ଚାଇନା ପ୍ରତିପକ୍ଷଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। ତେବେ ଆଲୋଚନାର ସମ୍ପୂର୍ଣ୍ଣ ବିବରଣୀ ଆଜି ପ୍ରଦାନ କରାଯିବ ବୋଲି ଏଥିରେ କୁହାଯାଇଛି। ଶ୍ରୀ ବେସେନ୍ତ ଏହି ଦ୍ୱିପକ୍ଷୀୟ ଆଲୋଚନା ପାଇଁ ସହଯୋଗ ପ୍ରଦାନ କରିଥିବାରୁ ସ୍ୱିସ୍ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକାର ବାଣିଜ୍ୟ କାରବାର ପ୍ରତିନିଧି ଆମ୍ବାସାଡର ଜାମିସନ୍ ଗ୍ରୀର କହିଛନ୍ତି, ଇତିମଧ୍ୟରେ ଆମେରିକା 1.2 ଟ୍ରିଲିୟନ୍ ୟୁଏସ୍ ଡଲାର ବାଣିଜ୍ୟ କାରବାରରେ ପଛୁଆ ରହିଛି। ଚୀନ୍ ସହିତ ବୁଝାମଣା ବାଣିଜ୍ୟ କାରବାରକୁ ପ୍ରୋହାହନ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ସମଗ୍ର ବିଶ୍ୱରେ ଆଜି ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ସେବିକାଙ୍କ ପାଇଁ ଯତ୍ନବାନ ହେବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଏହି ଶୀର୍ଷକ ଦେଶର ଆର୍ଥିକ ପ୍ରଗତିରେ ସେବିକାଙ୍କ ଭୂମିକାକୁ ଆଲୋକପାତ କରୁଛି। ସ୍ୱାସ୍ଥ୍ୟକ୍ଷେତ୍ରକୁ ସୁଦୃଢ଼ କରିବାରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅବସରରେ ସେବିକା ସମାଜକୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେବିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଗାଜାରେ ପଣବନ୍ଦୀ ଥିବା ଆମେରିକାର ଏଡେନ୍ ଆଲେକ୍ଜାଣ୍ଡରଙ୍କୁ ଆଜି ହମାସ ମୁକ୍ତ କରିବ। ହମାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇସ୍ରାଏଲ୍ ସହ ହୋଇଥିବା ଅସ୍ତ୍ରବିରତି ଚୁକ୍ତିର ଅଂଶସ୍ୱରୂପ ହମାସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗାଜାକୁ ମାନବୀୟ ସହାୟତା ପହଞ୍ଚାଇବାରେ ଏହି ନିଷ୍ପତ୍ତି ସହାୟକ ହେବ ବୋଲି ହମାସ ଆଶା ବ୍ୟକ୍ତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ହମାସ ସୈନିକ ଏଡେନ୍ ଆଲେକ୍ଜାଣ୍ଡରଙ୍କୁ ମୁକ୍ତ କରିବା ବଦଳରେ କୌଣସି ଦାବି ରଖିନାହିଁ। ଆମେରିକାର ନେତୃତ୍ୱରେ ଅନ୍ୟ ପଣବନ୍ଦୀଙ୍କ ମୁକ୍ତି ନେଇ ପଦକ୍ଷେପ ଗ୍ରହଣ କରିବାକୁ ଇସ୍ରାଏଲ୍ ସହମତ ହୋଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ପୋଷ୍ଟରେ ସୂଚନା ଦେଇଛି। ଭାରତ ମହିଳା ତ୍ରିରାଷ୍ଟ୍ରୀୟ ଆନ୍ତର୍ଜାତିକ ଏକଦିବସୀୟ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କରିଛି। ଶ୍ରୀଲଙ୍କା କଲମ୍ବୋସ୍ଥିତ ଆର୍ ପ୍ରେମଦାସ ଷ୍ଟାଡିୟମ୍ଠାରେ ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 97 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 50 ଓଭର୍ରେ ଭାରତ 7 ୱିକେଟ୍ରେ 342 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଉପ ଅଧିନାୟକ ସ୍ମୃତି ମାନ୍ଧାନା 116 ରନ୍ ସଂଗ୍ରହ କରିଥିବାବେଳେ ହର୍ଲିନ୍ ଦେଓଲ 47 ରନ୍ ଏବଂ ଜେମିମା ରୋଡ୍ରିଗିଜ୍ 44 ରନ୍ ସଂଗ୍ରହ କରିଥିଲେ। 343 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା 48 ଓଭର୍ 2 ବଲ୍ରେ 245 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସ୍ନେହ ରାଣା 38 ରନ୍ ଦେଇ 4 ୱିକେଟ୍ ଅକ୍ତିଆର କରିଥିଲେ। ସ୍ମୃତି ମାନ୍ଧାନାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଏବଂ ସ୍ନେହ ରାଣାଙ୍କୁ ପ୍ଲେୟାର୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି। ଚୀନ୍ର ସାଂଘାଇଠାରେ ଚାଲିଥିବା ବିଶ୍ୱ ତୀରନ୍ଦାଜ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତ ସଫଳତାର ସହ ଶେଷ କରିଛି। ଏଥିରେ ଭାରତ 2 ସ୍ୱର୍ଣ୍ଣ, 1 ରୌପ୍ୟ ଏବଂ 4 ବ୍ରୋଞ୍ଜ ପଦକ ସହ ମୋଟ 7 ପଦକ ହାସଲ କରିଛି। ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ ମଧୁରା ଧାମନଗୟଙ୍କର ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ଭାରତର ପୁରୁଷ ଦଳ ଏହି ବର୍ଗରେ ଦଳଗତ ଚାମ୍ପିୟନ୍ସିପ୍ ହାସଲ କରିଛି। ଅଭିଷେକ ବର୍ମା, ରିଷଭ ଯାଦବ ଏବଂ ଓଜାସ ଡିଓଟେଲ୍ ଏହି ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପ୍ରତିଯୋଗିତାର ତୃତୀୟ ପର୍ଯ୍ୟାୟ ଆସନ୍ତା ମାସ 3ରୁ 8 ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପଶ୍ଚିମବଙ୍ଗର ହିମାଳୟ କ୍ଷେତ୍ର ଏବଂ ସିକ୍କିମ୍ର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଉତ୍ତର ପଶ୍ଚିମ, କେନ୍ଦ୍ରୀୟ, ପୂର୍ବ ଏବଂ ଦକ୍ଷିଣାଞ୍ଚଳରେ ଧୂଳିଝଡ଼ ହେବା ସହ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ର ବିଭିନ୍ନ ଅଞ୍ଚଳ, ଝାଡ଼ଖଣ୍ଡ, କେରଳ, ମାହେ, ତାମିଲନାଡୁ ଏବଂ ପୁଡୁଚେରୀରେ ଆଜି ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅସ୍ତ୍ରବିରତି ବୁଝାମଣା ଏବଂ ଏହାର ପରବର୍ତ୍ତୀ ପଦକ୍ଷେପ ନେଇ ଆଜି ଭାରତ ପାକିସ୍ତାନ ଡିଜିଏମ୍ଙ୍କ ମଧ୍ୟରେ ହେବ ଆଲୋଚନା। କୌଣସି ଅଜଣା ବିସ୍ଫୋରଣକ୍ଷମ ସାମଗ୍ରୀକୁ ସ୍ପର୍ଶ ନ କରିବାକୁ ଏନ୍ଡିଏମ୍ର ପରାମର୍ଶ। ଭଗବାନ ବୁଦ୍ଧଙ୍କ ଜନ୍ମ ଏବଂ ନିର୍ବାଣ ଦିବସ ଅବସରରେ ଆଜି ପାଳନ କରାଯାଉଛି ବୁଦ୍ଧ ପୂର୍ଣ୍ଣିମା। ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ କାରବାର ନେଇ ଜେନେଭାଠାରେ ଆଲୋଚନା ଅନୁଷ୍ଠିତ। ଆଜି ଘୋଷଣା ହେବ ବିସ୍ତୃତ ବିବରଣୀ ଏବଂ ମହିଳା ତ୍ରିରାଷ୍ଟ୍ରୀୟ ଆନ୍ତର୍ଜାତିକ ଏକଦିବସୀୟ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।